ଜଳବାୟୁ ପରିବର୍ତ୍ତନ ଉପରେ ଆମର ମିଟିଂ ବାରମ୍ବାର ହେଉଛି। ସେଇ ମିଟିଂରେ ଆମକୁ ଆସିକି ଦିଦିମାନେ ଆମକୁ ଏହା ବୁଝାଉଛନ୍ତି ଯେ ଯେମିତି ଲାଟ୍ରିନ୍ ପରିଷ୍କାର ପରିଚ୍ଛନ୍ନ କେମିତି ରଖିବା, ଲାଟ୍ରିନ୍କୁ ଆମେ କେମିତି ଡ୍ରେନ୍ରେ କନେକ୍ସନ୍ ନଦେବା, ସୋରେଜ୍ରେ କନେକ୍ସନ୍ ଦେବା, ଆଉ ଆମର କେମିତି ପ୍ଲାଷ୍ଟିକ ଯେମିତି ନିଆଁ ଫିଆଁ କେଉଁଠି ଲଗେଇବାନି, ପରିବେଶକୁ ଆମର ସଫା ସୁତୁରା ରଖିବା, ଏ ବିଷୟରେ ଆମେ ବାରମ୍ବାର କହୁଛନ୍ତି। ଆଉ ଆମେ ଏଇ ସେଫେୟାର ଆସିବା ତରଫରୁ ଆମେ ଜାଣିପାରିଲୁ ଯେ ବୟସ୍କ ଭିନ୍ନକ୍ଷମ ଯେମିତି ଛୋଟ ପିଲା ଆଉ ଯେମିତି ଯାହାକୁ ଶୁଭୁନି ଏଇସବୁ ମାନଙ୍କୁ କେମିତି ଆମେ କ'ଣ ଦେବା, ଏ ବିଷୟରେ ଆମେ କିଛି ଜାଣିନଥିଲୁ। ତ ଅଫିସ୍ ତାଙ୍କଠୁ ଡକ୍ୟୁମେଣ୍ଟ ଆଣି ଆମେ ଅଫିସ୍ରେ ନେଇ ଦେବାରୁ ସେମାନେ ବୁଢ଼ାବୁଢ଼ୀ ଏବେ ବହୁତ ଖୁସି ଅଛନ୍ତି। ସେମାନଙ୍କ ଅଣ୍ଟା କାହାର ବିନ୍ଧୁଥିଲା, କାହାର ଗୋଡ଼ ହାତ ବିନ୍ଧୁଥିଲା, ତାଙ୍କୁ ବେଲ୍ଟ ମିଳିଲା, କାହାକୁ ସାଇକେଲ ମିଳିଲା, ହ୍ୟାଣ୍ଡିକ୍ୟାପ୍ଟର ମାନଙ୍କୁ କାହାକୁ କାନ ମେସିନ୍, ଏଇସବୁ ପାଇକି ସେ ବହୁତ ଖୁସି। ଯାହା ହଉ ଆମେ ସେଫେୟାର ତରଫରୁ ଏତେ ସବୁ ଜିନିଷ ପାଇକି ଆମେ ବହୁତ ଖୁସି।